ଆଜି ବର୍ଷା ହେଇଥିଲା ଦ୍ୱୀପରେ, ତମେ ଜାଣିନ, ମୁଁ ଜାଣିଛି ଆଜି ବର୍ଷା ହେଇଛି। ମୁଁ ଆସିଲା ବେଳେ ଗୋଟେ ଝିଅଟେ ଦେଖା ହେଲା ଆମ ବାଙ୍କି ରାସ୍ତାରେ। ତାଙ୍କୁ ମୁଁ ପଚାରିଲି, ଗାଡ଼ିରୁ ବାହାରି କହିଲି, ଆଜ୍ଞା ଆପଣଙ୍କ ଦ୍ୱୀପଦ କଥା କହିବାର ଅଛି। ସେ କହିଲେ ମୁଁ ଶୁଣିବି ନାହିଁ। ମୁଁ କହିଲି, ମୁଁ ଆଜ୍ଞା ମୁଁ ହ୍ୟୁମାନ ସାଗର, ମୁଁ ଜାଣିନି, ଏମିତି କହିଦେଲେ। ତାଙ୍କୁ କହିଲି, ମୁଁ ଆପଣଙ୍କୁ ବହୁତ, ଆପଣ ବହୁତ ସୁନ୍ଦର ଦେଖିବାକୁ। ସେ ଯାହା ହଉ, ମୋତେ ଆପଣ ଚିହ୍ନନ୍ତୁ ନ ଚିହ୍ନନ୍ତୁ, କିନ୍ତୁ ଆପଣ ମୋତେ ବହୁତ ଭଲ ଲାଗିଲେ। ସେ କହିଲେ, ଥ୍ୟାଙ୍କ ୟୁ, ମୁଁ ଯାଉଛି। ତାଙ୍କ ବିଷୟରେ ଆଉ ଡିଟେଲ କହିବି କି? କହିବି। ତାପରେ ମୁଁ ଜାଣିଲି ଏଇଠି ତ ବହୁତ ସାରା ଭୁଲ ଅଛନ୍ତି। ତାପରେ ମୁଁ ସେ ଝିଅକୁ ଭୁଲିଗଲି।
ସେଇଠାରୁ ଦେଖାରେ ଭୁଲ ସାଥୀ ହେଲା ଦରକାରେ।
ବୁଝିବାକୁ
थैंक यू सो मच भल लगुच आज्ञा ना पड़ेबी जाऊँ डेईबी आज आज मोर जीवन नहीं चाहिए।